ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ଜହନ ୱିକ୍ଲି ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜହନ ୱିକ୍ଲିଫ୍। ବନ୍ଧୁ, ସଂସ୍କାର ପୂର୍ବରୁ ବେଳେବେଳେ ବାଇବଲର ବହୁତ କମ୍ ନକଳ ଥିଲା, କିନ୍ତୁ ଈଶ୍ୱର ତାଙ୍କ ବାକ୍ୟକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବାକୁ ଦେଇନଥିଲା। ଏହାର ସତ୍ୟ ସବୁଦିନ ପାଇଁ ଲୁଚିଯିବା ଉଚିତ ନୁହେଁ। ସେ ନିଜ ସେବକମାନଙ୍କୁ ମୁକ୍ତ କରିବା ପାଇଁ ଜେଲର କବାଟ ଖୋଲିବା ସହ ଲୁହା ଫାଟକ ଖୋଲିବା ଭଳି ଜୀବନର ଶବ୍ଦକୁ ସହଜରେ ଖୋଲିପାରିବେ। ୟୁରୋପର ବିଭିନ୍ନ ଦେଶରେ ପୁରୁଷମାନେ ଈଶ୍ୱରଙ୍କ ଆତ୍ମା ଦ୍ୱାରା ଲୁଚି ରହିଥିବା ଧନ ପାଇଁ ସତ୍ୟ ଖୋଜିବା ପାଇଁ ଉତ୍ସାହିତ ହୋଇଥିଲେ। ଅସ୍ଥିୟ ଭାବରେ ପବିତ୍ର ଶାସ୍ତ୍ରଗୁଡ଼ିକର ମାର୍ଗଦର୍ଶନ, ସେମାନେ ପ୍ରବଳ ଆଗ୍ରହ ସହିତ ପବିତ୍ର ପୃଷ୍ଠାଗୁଡ଼ିକୁ ଅଧ୍ୟୟନ କଲେ। ସେମାନେ ନିଜ ପାଇଁ ଯେକୌଣସି ମୂଲ୍ୟରେ ଆଲୋକ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ, ଯଦିଓ ସେମାନେ ସବୁ ନିଜସ୍ୱକୁ ସ୍ପଷ୍ଟ ଭାବରେ ଦେଖିନଥିଲେ। ସେମାନେ ବହୁ ଦୀର୍ଘ ସମାଧି ପ୍ରାପ୍ତ ସାହିତ୍ୟ ବଞ୍ଚାଇ ରଖିବା ସକ୍ଷମ ହୋଇଥିଲେ। ସ୍ୱର୍ଗ ପ୍ରେରିତ ଦୂତ ଭାବରେ ସେମାନେ ବାହାରକୁ ଗଲେ। ତ୍ରୁଟି ଏବଂ ଅନ୍ଧବିଶ୍ୱାସର ଶିକୁଳିରେ ବିଭକ୍ତ ହେଲେ ଏବଂ ଯେଉଁମାନେ ଦୀର୍ଘ ଦିନ ଧରି ଦାସ ହୋଇ ରହିଥିଲେ ସେମାନଙ୍କୁ ଉଠିବାକୁ ଏବଂ ସେମାନଙ୍କର ସ୍ୱାଧୀନତା ପାଇଁ ଆହ୍ୱାନ କରିବାକୁ ଡାକିଲେ। ୱାଲେଣ୍ଡେସ୍ ବ୍ୟତୀତ ଈଶ୍ୱରଙ୍କ ବାକ୍ୟ ଯୁଗ ଯୁଗ ଧରି କେବଳ ଶିକ୍ଷିତମାନଙ୍କୁ ଜଣାଶୁଣା ଭାଷାରେ ବନ୍ଦ କରି ରଖାଯାଇଥିଲା, କିନ୍ତୁ ସମୟ ଆସିଗଲା। ଶାସ୍ତ୍ରର ଅନୁବାଦ ଏବଂ ବିଭିନ୍ନ ଦେଶର ଲୋକଙ୍କୁ ସେମାନଙ୍କ ମାତୃଭାଷାରେ ଦିଆଯିବା ସଂସ୍କାର ମଧ୍ୟରାତ୍ରି ଅତିକ୍ରମ କଲା। ଅନ୍ଧକାରର ଘଣ୍ଟା ଦୂର ହୋଇଗଲା ଏବଂ ଅନେକ ଦେଶରେ ଆସୁଥିବା ପ୍ରଭାତ ଟୋକନ୍ ଦେଖାଇଲା। ଚତୁର୍ଦ୍ଦଶ ଶତାବ୍ଦୀରେ ଇଂଲଣ୍ଡର ସଂସ୍କାରର ସକାଳ ତାରକା ଉତ୍ପନ୍ନ ହେଲା। କେବଳ ଇଂଲଣ୍ଡ ପାଇଁ ନୁହେଁ, ବରଂ ସମସ୍ତ ଖ୍ରୀଷ୍ଟ ଧର୍ମ ପାଇଁ ଜନ୍ ୱିକ୍ଲିଫ୍ ସଂସ୍କାରର ପ୍ରଚାରକ ଥିଲେ। ରୋମ୍ ବିରୁଦ୍ଧରେ ହୋଇଥିବା ଏକ ବଡ଼ ବିରୋଧୀ, ଯାହା ତାଙ୍କୁ କହିବା ପାଇଁ ଅନୁମତି ଦିଆଯାଇଥିଲା, ତାହା କେବେ ନିରବ ହେବ ନାହିଁ। ସେହି ବିରୋଧ ସଂଗ୍ରାମକୁ ଖୋଲିଥିଲା, ଯାହାଦ୍ୱାରା ବ୍ୟକ୍ତି ଶେଷ, ଚର୍ଚ୍ଚ ଏବଂ ରାଷ୍ଟ୍ରମାନଙ୍କର ମୁକ୍ତି ହେବ। ୱିକ୍ଲିଫ୍ ଏକ ଉଦାର ଶିକ୍ଷା ଗ୍ରହଣ କରିଥିଲେ ଏବଂ ତାଙ୍କ ସହିତ ପ୍ରଭୁଙ୍କ ଭୟ ଜ୍ଞାନର ଆରମ୍ଭ ଥିଲା। କଲେଜର ତାଙ୍କର ନିଷ୍ଠାପର ଧର୍ମ ଏବଂ ତାଙ୍କର ଉଲ୍ଲେଖନୀୟ ପ୍ରତିଭା ଏବଂ ଧ୍ୱନି ବୃତ୍ତି ପାଇଁ ସେ ଉଲ୍ଲେଖନୀୟ ହୋଇଥିଲେ। ଜ୍ଞାନର ସୋର୍ସରେ ସେ ଶିକ୍ଷାର ପ୍ରତ୍ୟେକ ଶାଖା ସହିତ ପରିଚିତ ହେବାକୁ ଚେଷ୍ଟା କଲେ। ସେ ବିଭିନ୍ନ ଦାର୍ଶନିକ ମଣ୍ଡଳୀରେ କାନନ ଏବଂ ସିଭିଲ ଆଇନ ବିଶେଷ କରି ନିଜ ଦେଶର ଶିକ୍ଷାରେ ଶିକ୍ଷିତ ହୋଇଥିଲେ। ତାଙ୍କର ପରିଶ୍ରମ ପରେ ଏହି ପ୍ରାରମ୍ଭିକ ତାଲିମର ମୂଲ୍ୟ ସ୍ପଷ୍ଟ ଦେଖାଯାଇଥିଲା। ତାଙ୍କ ସମୟର କଳ୍ପନାତ୍ମକ ଦର୍ଶନ ସହିତ ପୁଙ୍ଖାନୁପୁଙ୍ଖ ପରିଚୟ ତାଙ୍କୁ ଏହାର ତ୍ରୁଟି ପ୍ରକାଶ କରିବାକୁ ସକ୍ଷମ କଲା ଏବଂ ସ୍ୱାଧୀନତା ପାଇଁ ମହାନ ସଂଗ୍ରାମରେ ଭାଗ ନେବାକୁ ପ୍ରସ୍ତୁତ ହୋଇଥିଲେ। ସେ ଯେତେବେଳେ ଈଶ୍ୱରଙ୍କ ବାକ୍ୟରୁ ଅଙ୍କିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରନ୍ତି, ସେତେବେଳେ ସେ ବିଦ୍ୟାଳୟଗୁଡ଼ିକର ବୌଦ୍ଧିକ ଅନୁଶାସନ ହାସଲ କରିଥିଲେ ଏବଂ ସେ ବିଦ୍ୟାଳୟର ଛାତ୍ରମାନଙ୍କ କୌଶଳ ବୁଝୁଥିଲେ। ତାଙ୍କର ପ୍ରତିଭାଙ୍କର ଶକ୍ତି ଏବଂ ତାଙ୍କ ଜ୍ଞାନର ପରିମାଣ ଏବଂ ପୁଙ୍ଖାନୁପୁଙ୍ଖତା ଉଭୟ ବନ୍ଧୁ ଏବଂ ଶତ୍ରୁମାନଙ୍କର ସମ୍ମାନକୁ ଆଦେଶ ଦେଲା। ତାଙ୍କର ଅନୁଗାମୀମାନେ ସନ୍ତୋଷଜନକ ଭାବରେ ଦେଖିଲେ ଯେ ଦେଶର ଅଗ୍ରଣୀ ମନ ମଧ୍ୟରେ ସେମାନଙ୍କ ଚାମ୍ପିଅନ୍ ସର୍ବପ୍ରଥମେ ଛିଡ଼ା ହୋଇଥିଲେ ଏବଂ ତାଙ୍କର ଶତ୍ରୁମାନେ ଏହାର ସମର୍ଥକଙ୍କ ଅଜ୍ଞତା କିମ୍ବା ଦୁର୍ବଳତାକୁ ପ୍ରକାଶ କରି ସଂସ୍କାରର କାରଣକୁ ଅବମାନନା କରିବାକୁ ବାରଣ କରାଯାଇଥିଲା। ବନ୍ଧୁ, ୱିକ୍ଲିଫ୍ କଲେଜରେ ଥିବାବେଳେ ସେ ଶାସ୍ତ୍ର ଅଧ୍ୟୟନରେ ପ୍ରବେଶ କରିଥିଲେ। ସେହି ପ୍ରାଚୀନ କାଳରେ ଯେତେବେଳେ ବାଇବଲ ବେଲକ ପ୍ରାଚୀନ ଭାଷାରେ ବିଦ୍ୟମାନ ଥିଲା, ପଣ୍ଡିତମାନେ ସତ୍ୟର ଅଣାକୁ ଯିବାକୁ ସକ୍ଷମ ହୋଇଥିଲେ, ଯାହା ଅଶିକ୍ଷିତ ଶ୍ରେଣୀଗୁଡ଼ିକ ପାଇଁ ବନ୍ଦ ଥିଲା। ଏହିପରି ଏକ ସଂସ୍କାରକ ଭାବରେ ୱିକ୍ଲିଫ୍ଙ୍କ ଭବିଷ୍ୟତ କାର୍ଯ୍ୟ ପାଇଁ ପୂର୍ବରୁ ରାସ୍ତା ପ୍ରସ୍ତୁତ ହୋଇସାରିଛି। ଶିକ୍ଷାର ପୁରୁଷମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିଥିଲେ ଏବଂ ସେଠାରେ ତାଙ୍କର ମୁକ୍ତ ଅନୁଗ୍ରହର ମହାନ ସତ୍ୟକୁ ପ୍ରକାଶ କରିଥିଲେ। ସେମାନଙ୍କର ଶିକ୍ଷାରେ ସେମାନେ ଏହି ସତ୍ୟ ବିଷୟରେ ଏକ ଜ୍ଞାନ ବିସ୍ତାର କରିଥିଲେ ଏବଂ ଅନ୍ୟମାନଙ୍କୁ ଜୀବନ୍ତ ବାକ୍ୟ ଆଡ଼କୁ ମୁହାଁଇଥିଲେ। ଯେତେବେଳେ ୱିକ୍ଲିଫ୍ଙ୍କ ଧ୍ୟାନ ଶାସ୍ତ୍ରକୁ ନିର୍ଦ୍ଦେଶ ଦିଆଗଲା, ସେତେବେଳେ ସେମାନଙ୍କ ଅନୁସନ୍ଧାନରେ ସମାନ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରବେଶ କଲେ, ତାଙ୍କୁ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ କରିବାରେ ସକ୍ଷମ କରିଥିଲା। ହେରୋଟୋପଙ୍କୁ ସେ ଏକ ବହୁତ ଇଚ୍ଛା ଅନୁଭବ କରିଥିଲେ, ଯାହା ତାଙ୍କର ବିଦ୍ୟା ଅଧ୍ୟୟନ କିମ୍ବା ଚର୍ଚ୍ଚର ଶିକ୍ଷାକୁ ସନ୍ତୁଷ୍ଟ କରିପାରିବ ନାହିଁ। ଈଶ୍ୱରଙ୍କ ବାକ୍ୟରେ ସେ ଯାହା ପାଇଲେ ତାହା ବୃଥା ଖୋଜିଲେ। ଏଠାରେ ସେ ପରିତ୍ରାଣର ଯୋଜନା ପ୍ରକାଶ ପାଇଲା ଏବଂ ଖ୍ରୀଷ୍ଟ ମନୁଷ୍ୟର ଏକମାତ୍ର ଓକିଲ ଭାବରେ ସ୍ଥିର କଲେ। ସେ ନିଜକୁ ଖ୍ରୀଷ୍ଟଙ୍କ ସେବାରେ ସମର୍ପିତ କଲେ ଏବଂ ସେ ଆବିଷ୍କାର କରିଥିବା ସତ୍ୟଗୁଡ଼ିକ ପ୍ରଚାର କରିବାକୁ ସ୍ଥିର କଲେ। ସଂସ୍କାରକମାନଙ୍କ ପରି ୱିକ୍ଲିଫ୍ ତାଙ୍କ କାର୍ଯ୍ୟ ଆରମ୍ଭରେ ତାଙ୍କୁ କେଉଁ ଆଡ଼କୁ ନେଇଯିବେ ତାହା ପୂର୍ବାନୁମାନ କରିନଥିଲେ। ସେ ରୋମନ୍ଙ୍କୁ ବିରୋଧ କରି ଜାଣିଶୁଣି ନିଜକୁ ସ୍ଥିର ନ କରିଥିଲେ, କିନ୍ତୁ ସତ୍ୟ ପ୍ରତି ଭକ୍ତି ତାଙ୍କୁ ମିଥ୍ୟା ସହିତ ଦ୍ୱନ୍ଦ୍ୱରେ ଆଣିପାରିଲା ନାହିଁ। ସେ ଯେତେ ସ୍ପଷ୍ଟ ଭାବରେ ପୋପ୍ଙ୍କୁ ତ୍ରୁଟି ଜାଣିଲେ, ସେ ବାଇବଲର ଶିକ୍ଷାକୁ ଅଧିକ ଆନ୍ତରିକତାର ସହିତ ଉପସ୍ଥାପନା କଲେ। ସେ ଦେଖିଲେ ଯେ ରୋମମାନଙ୍କ ପରମ୍ପରା ପାଇଁ ଈଶ୍ୱରଙ୍କ ବାକ୍ୟ ତ୍ୟାଗ କରିଛନ୍ତି। ସେ ନିର୍ଭୟରେ ପୁରୋହିତଙ୍କୁ ଶାସ୍ତ୍ରକୁ ତ୍ୟାଗ କରିଥିବାର ଅଭିଯୋଗ କରିଥିଲେ ଏବଂ ବାଇବଲକୁ ଲୋକମାନଙ୍କ ନିକଟକୁ ଫେରାଇ ଆଣିବାକୁ ଏବଂ ଚର୍ଚ୍ଚରେ ଏହାର ଅଧିକାର ପୁନଃସ୍ଥାପନ ସ୍ଥାପିତ କରିବାକୁ ଦାବି କରିଥିଲେ। ସେ ଜଣେ ଦକ୍ଷ ଏବଂ ଆନ୍ତରିକ ଶିକ୍ଷକ ଏବଂ ଜଣେ ବ୍ୟକ୍ତିତ୍ୱ ପ୍ରଚାରକ ଥିଲେ ଏବଂ ତାଙ୍କର ଦିନଦିନ ଜୀବନ ସେ ପ୍ରଚାର କରୁଥିବା ସତ୍ୟର ପ୍ରଦର୍ଶନ ଥିଲା। ଶାସ୍ତ୍ର ବିଷୟରେ ତାଙ୍କର ଜ୍ଞାନ ଯୁକ୍ତି କରିବାକୁ ଶକ୍ତି ଜୀବନର ଶୁଦ୍ଧତା ଏବଂ ତାଙ୍କର ଅଦମ୍ୟ ସାହସ ଏବଂ ଅଖଣ୍ଡତା ତାଙ୍କ ପାଇଁ ସାଧାରଣ ସମ୍ମାନ ଏବଂ ଆତ୍ମବିଶ୍ୱାସ ଲାଭ କଲା। ରୋମନ୍ ଚର୍ଚ୍ଚରେ ଚାଲିଥିବା ଅଧର୍ମକୁ ଦେଖି ଅନେକ ଲୋକ ସେମାନଙ୍କ ପୂର୍ବ ବିଶ୍ୱାସର ଅସନ୍ତୁଷ୍ଟ ହୋଇଥିଲେ ଏବଂ ୱିକ୍ଲିପିଙ୍କ ଦ୍ୱାରା ଦେଖାଯାଇଥିବା ସତ୍ୟକୁ ସେମାନେ ଅଜ୍ଞାତ ଆନନ୍ଦରେ ପ୍ରଶଂସା କଲେ। କିନ୍ତୁ ପୋପ୍ ନେତାମାନେ କ୍ରୋଧିତରେ ଭରିଗଲେ ଯେତେବେଳେ ସେମାନେ ଅନୁଭବ କଲେ ଯେ ଏହି ସଂସ୍କାରକ ସେମାନଙ୍କ ଅପେକ୍ଷା ଅଧିକ ପ୍ରଭାବ ହାସଲ କରୁଛନ୍ତି। ୱିକ୍ଲିପ୍ ତ୍ରୁଟିର ଏକ ନିରୀକ୍ଷଣକାରୀ ଥିଲେ ଏବଂ ସେ ରୋମାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ଅନେକ ଅପବ୍ୟବହାରର ବିରୁଦ୍ଧରେ ନିର୍ଭୟରେ ଆକ୍ରମଣ କରିଥିଲେ। ରାଜାଙ୍କ ପାଇଁ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ ଇଂରାଜୀ ରାଜାଙ୍କ ଦ୍ୱାରା ପୋପ୍ ଦାବି କରୁଥିବା ଶ୍ରଦ୍ଧାଞ୍ଜଳି ବିରୁଦ୍ଧରେ ଏକ ସାହସିକ ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଧର୍ମ ନିରପେକ୍ଷ ଶାସକମାନଙ୍କ ଉପରେ ପୋପଙ୍କୁ ଅଧିକାର ଉଭୟ କାରଣ ଏବଂ ପ୍ରକାଶନର ବିପରୀତର ଅଟେ। ପୋପଙ୍କ ଦାବି ଅତ୍ୟଧିକ କ୍ରୋଧକୁ ଉତ୍ସାହିତ କରିଥିଲା ଏବଂ ୱିକ୍ଲିଫ୍‌ଙ୍କ ଶିକ୍ଷା ଦେଶର ଅଗ୍ରଣୀ ମନ ଉପରେ ପ୍ରଭାବ ପକାଇଥିଲା। ରାଜା ଏବଂ ସମ୍ରାନ୍ତମାନେ ପଣ୍ଟିପ ସାମୟିକ କର୍ତ୍ତୃପକ୍ଷଙ୍କ ଦାବିଙ୍କୁ ଅସ୍ୱୀକାର କରିବା ସହ ଶ୍ରଦ୍ଧାଞ୍ଜଳି ଦେବାକୁ ମନା କରିଦେଇଥିଲେ। ଏହିପରି ଲଣ୍ଡନରେ ପାପଲ ସର୍ବତତା ବିରୁଦ୍ଧରେ ଏକ ପ୍ରଭାବଶାଳୀ ଝରକା ଲାଗିଥିଲା। ବନ୍ଧୁ, ଅନ୍ୟ ଏକ ମନ୍ଦ ଯାହା ବିରୁଦ୍ଧରେ ସଂସ୍କାରକ ଦୀର୍ଘ ଏବଂ ସଂକଳ୍ପବଦ୍ଧ ଯୁଦ୍ଧ କରିଥିଲେ ତାହା ହେଉଛି ମେଣ୍ଟିକାନ ପ୍ରାୟରଙ୍କ ଆଦେଶର ଅନୁଷ୍ଠାନ। ଇଂଲଣ୍ଡରେ ଏହି ପ୍ରାୟସ ମାନେ ଜାତିର ମହାନତା ଏବଂ ଶ୍ରମୋଧତା ଉପରେ ଏକ ପ୍ରଭାବ ପକାଇଲେ। ଶିଳ୍ପ, ଶିକ୍ଷା, ନୈତିକତା ସେମାନେ ଶୁଖି ଯାଉଥିବା ପ୍ରଭାବ ଅନୁଭବ କଲେ। ମାଙ୍କଡ଼ଙ୍କ ଅଳସୁଆତା ଏବଂ ଭିକାରୀଙ୍କ ଜୀବନ କେବଳ ଲୋକଙ୍କ ସମ୍ବଳ ଉପରେ ଏକ ଭାରୀ ଡ୍ରେନ୍ ନୁହେଁ, ବରଂ ଏହା ଉପଯୋଗୀ ଶ୍ରମକୁ ଅପମାନନା କଲା। ଯୁବକମାନେ ଭ୍ରଷ୍ଟ ହୋଇ ଦୁର୍ନୀତିଗ୍ରସ୍ତ ହୋଇଥିଲେ। ପ୍ରାୟରଙ୍କ ପ୍ରଭାବରେ ଅନେକ ଏକ କ୍ଲଷ୍ଟରେ ପ୍ରବେଶ କରିବା ଏବଂ ନିଜକୁ ଏକ ନୈତିକ ଜୀବନରେ ଉତ୍ସର୍ଗ କରିବାକୁ ପ୍ରେରିତ ହୋଇଥିଲେ ଏବଂ ଏହା କେବଳ ସେମାନଙ୍କ ପିତାମାତାଙ୍କ ସହମତି ବିନା, ବରଂ ସେମାନଙ୍କ ଜ୍ଞାନ ବିନା ଏବଂ ସେମାନଙ୍କ ଆଦେଶର ବିପରୀତ। ରୋମାନ ଚର୍ଚ୍ଚର ପ୍ରାଥମିକ ପିତାମାତାଙ୍କ ମଧ୍ୟରୁ ଜଣେ ଭ୍ରଷ୍ଟାଚାରର ପ୍ରେମ ଏବଂ କର୍ତ୍ତବ୍ୟର ବାଧ୍ୟତା ମୂଳକତା ଉପରେ ମନୁଷ୍ଠିକ ଧର୍ମର ଦାବି କରି ରହିଥିଲେ। ଯଦିଓ ତୁମର ପିତା କାନ୍ଦିବ ଏବଂ ବିଳାପ କରିବା ପୂର୍ବରୁ ଆପଣଙ୍କ ଦ୍ୱାରରେ ଶୋଇବା ଉଚିତ ଏବଂ ଆପଣଙ୍କ ମାତା ଆପଣଙ୍କ ଦେହ ଦେଖାଇବା ଉଚିତ ଏବଂ ସ୍ତନ୍ୟପାନ କରାଉଥିବା ସ୍ତନଗୁଡ଼ିକ ଦେଖ, ତୁମେ ସେମାନଙ୍କୁ ପାଦ ତଳେ ଦଳି ଦିଅ ଏବଂ ସିଧା ଖ୍ରୀଷ୍ଟଙ୍କ ନିକଟକୁ ଯାଅ। ଏହି ଅମାନୁଷ୍ୟକତା ଦ୍ୱାରା ଲୁଥର ଏହାକୁ ଷ୍ଟାଇଲ କରି କହିଥିଲେ ଯେ ଖ୍ରୀଷ୍ଟିଆନ ଏବଂ ପୁରୁଷଙ୍କ ଅପେକ୍ଷା ଗଧିଆ ଏବଂ ଅତ୍ୟାଚାରୀଙ୍କ ଅଧିକ ସୁଗନ୍ଧିତ କରିବା। ସେମାନଙ୍କ ପିତାମାତାଙ୍କ ବିରୁଦ୍ଧରେ ଷ୍ଟିଲ୍ ହୋଇଥିବା ପିଲାମାନଙ୍କର ହୃଦୟ ଥିଲା। ବର୍ଣ୍ଣନା ସିଆସ୍ ଲୁଥରଙ୍କ ଜୀବନ ପୃଷ୍ଠା 70-69 ଏହିପରି ଆମେ ପାଉଅଛୁ। ବନ୍ଧୁ, ଏହିପରି ପୋପ୍ ନେତାମାନେ ପୁରାତନ ଫାରୁସିମାନଙ୍କ ପରି ପରମ୍ପରା ଅନୁଆଇ ଈଶ୍ୱରଙ୍କ ଆଦେଶକୁ କୌଣସି ପ୍ରଭାବ ପକାଇଲେ ନାହିଁ। ଏହିପରି ଗୃହଗୁଡ଼ିକ ଶୂନ୍ୟ ହୋଇଗଲା ଏବଂ ପିତାମାତାମାନେ ସେମାନଙ୍କ ପୁତ୍ର ଓ ଝିଅମାନଙ୍କ ସମାଜରୁ ବଞ୍ଚିତ ହେଲେ। ବନ୍ଧୁ, ଏପରିକି ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଭିକ୍ଷୁକମାନଙ୍କ ମିଥ୍ୟା ଉପସ୍ଥାପନା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କ ଆଦେଶରେ ଯୋଗ ଦେବାକୁ ପ୍ରବର୍ତ୍ତାଇଲେ। ଏହାପରେ ଅନେକ ଏହି ପଦପକ୍ଷକୁ ଅନୁତାପ କଲେ, ଦେଖିଲେ ଯେ ସେମାନେ ନିଜ ଜୀବନକୁ ଦୋହଲାଇ ଦେଇଛନ୍ତି ଏବଂ ସେମାନଙ୍କ ପିତାମାତାଙ୍କ ଉପରେ ଦୁଃଖ ଆଣିଛନ୍ତି। କିନ୍ତୁ ଥରେ ଫାନ୍ଦରେ ଉପବାସ କରିଥିବା ସେମାନଙ୍କ ସ୍ୱାଧୀନତା ପାଇବା ଅସମ୍ଭବ ଥିଲା। ଅନେକ ପିତାମାତା ଭିକ୍ଷୁମାନଙ୍କର ପ୍ରଭାବକୁ ଭୟ କରିନଥିଲେ, ନିଜ ପୁଅମାନଙ୍କୁ ବିଶ୍ୱବିଦ୍ୟାଳୟକୁ ପଠାଇବାକୁ ମନା କରିଦେଇଥିଲେ। ଶିକ୍ଷାର ମହାନ କେନ୍ଦ୍ରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଏକ ହ୍ରାସ ଘଟିଲା। ବିଦ୍ୟାଳୟଗୁଡ଼ିକ ଦୁର୍ବଳ ହୋଇଗଲା ଏବଂ ଅଜ୍ଞତା ବିସ୍ତାର କଲା। ପୋପ୍ ଏହି ଭିକ୍ଷୁମାନଙ୍କୁ ସ୍ୱୀକାର କରିବା ଏବଂ କ୍ଷମା ଦେବା ପାଇଁ ଶକ୍ତି ପ୍ରଦାନ କରିଥିଲେ। ଏହା ବଡ଼ ମନୁଷ୍ୟ ହୋଇଗଲା। ସେମାନଙ୍କର ଲାଭ ବଢ଼ାଇବାକୁ ଆଗ୍ରହ ପ୍ରକାଶ କଲେ। ପ୍ରାୟ ସମ୍ପୂର୍ଣ୍ଣ ଅନୁମତି ଦେବାକୁ ଏତେ ପ୍ରସ୍ତୁତ ଥିଲେ ଯେ ସମସ୍ତ କର୍ଣ୍ଣନାର ଅପରାଧୀମାନେ ସେମାନଙ୍କ ନିକଟକୁ ଯାଇଥିଲେ ଏବଂ ଫଳସ୍ୱରୂପ ଖରାପ ବନ୍ଧୁତାରୁ ଗତିରେ ବୃଦ୍ଧି ପାଇଲା। ରୋଗୀ ଏବଂ ଗରିବ ଲୋକ ଦୁଃଖ ଭୋଗିବାକୁ ଛାଡ଼ିଥିଲେ। ଯେଉଁ ଉପହାର ଗୁଡ଼ିକ ସେମାନଙ୍କ ଇଚ୍ଛାକୁ ମୁକ୍ତ କରିବା ଉଚିତ ସେହି ଭିକ୍ଷୁମାନଙ୍କ ନିକଟକୁ ଯାଇଥିଲା। ବନ୍ଧୁ, ଯେଉଁମାନେ ଧମକ ଦେଇ ଲୋକଙ୍କ ଭିକ୍ଷା ମାଗିଥିଲେ ସେମାନେ ସେମାନଙ୍କ ଆଦେଶରୁ ଉପହାର ବନ୍ଦ କରିବା ଉଚିତ। ସେମାନଙ୍କ ନିନ୍ଦନୀୟତାକୁ ନିନ୍ଦା କରିଥିଲେ। ସେମାନଙ୍କ ଦାରିଦ୍ର୍ୟର ବୃଦ୍ଧି ସତ୍ତ୍ୱେ ପ୍ରାୟମାନଙ୍କର ଧନ କ୍ରମାଗତ ଭାବରେ ବାଢ଼ୁଥିଲା ଏବଂ ସେମାନଙ୍କର ଚମତ୍କାର ନିର୍ମାଣ ଏବଂ ବିଳାସପୂର୍ଣ୍ଣ ଟେବୁଲ ଗୁଡ଼ିକ ଦେଶର ଦାରିଦ୍ର୍ୟକୁ ଅଧିକ ସ୍ପଷ୍ଟ କରିଥିଲା। ବନ୍ଧୁ, ଏହିପରି ଆମେ ଯେବେ ଦେଖୁଛୁ ୱିକ୍ଲିଫ୍, ଯିଏକି ପ୍ରଭୁଙ୍କ ବାକ୍ୟ, ପ୍ରଭୁଙ୍କ ଆଦେଶ, ପ୍ରଭୁଙ୍କ ବାକ୍ୟ ଅନୁସାରେ ଚାଲିବାକୁ ଆରମ୍ଭ କଲେ, ବନ୍ଧୁ ଆମେ ପାଉଅଛୁ ଅନେକ ରୋମନ୍ ଚର୍ଚ୍ଚର ସଦସ୍ୟମାନେ ଏହା ବିରୁଦ୍ଧରେ ଅନେକ ଅତ୍ୟାଚାର କରିଥିଲେ, ଅନେକ ଲୋକଙ୍କୁ ଦଣ୍ଡ ଦେଇଥିଲେ। ଏହିପରିକି ସ୍କୁଲ ବିଦ୍ୟାଳୟରେ ଯେବେ ୱିକ୍ଲିଫ୍ଙ୍କ କଥା ପ୍ରଚାର ହୋଇଥିଲା, ଆମେ ଦେଖୁଅଛୁ ଅନେକ ସେହି ପୋପ୍ଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ। ବନ୍ଧୁ, ପ୍ରଭୁଙ୍କ କାର୍ଯ୍ୟ କେବେ ହେଲେ ଲୋପ ହେବ ନାହିଁ, ଯେହେତୁ ପବିତ୍ର ଶାସ୍ତ୍ର ବାଇବଲ ହେଉଛି ଧର୍ମ। ଆଉ ସେହି ଧର୍ମ, ସେହି ସତ୍ୟ ବିଷୟରେ ୱିକ୍ଲିଫ୍ ପ୍ରଚାର ଆରମ୍ଭ କଲେ। ଆଉ ଯେବେ ସେ ପ୍ରଚାର ଆରମ୍ଭ କଲେ, ଯେପରିକି ଆମେ ଗତକାଲି ସେ ୱେଲେଣ୍ଡେନ୍ସ ଲୋକମାନଙ୍କ ବିଷୟରେ କିପରି ସେମାନେ ଅତ୍ୟାଚାର ସମ୍ମୁଖୀନ ହୋଇଥିଲେ, କିପରି ମୃତ୍ୟୁକୁ ସମ୍ମୁଖୀନ ହୋଇଥିଲେ, ତାହା ବିଷୟରେ ଆମେ ଶିଖିଥିଲୁ। ସେହିପରି ଆମେ ଦେଖୁଛୁ ସେହି ସତ୍ୟତା ଆଗକୁ ବଢ଼ିବାକୁ ଆରମ୍ଭ ହେଲା। ତାହେଲେ ପ୍ରିୟ ଶ୍ରୋତା, ଜାଣନ୍ତୁ ଆମେ ନିଜକୁ ସେହି ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କରି ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଆମମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ରକ୍ଷା କର୍ତ୍ତା।